ആകാശവാണി. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ କରିବେ ସମ୍ବୋଧନ. ଆସନ୍ତାକାଲି ସଂସଦରେ ଉପସ୍ଥାପନ କରାଯିବ ଅର୍ଥନୈତିକ ସର୍ଭେ ରିପୋର୍ଟ. ନୂଆଦିଲ୍ଲୀର କାରିଅପା ପ୍ୟାରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ପିଏମ୍ ର୍ୟାଲିରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ. ସାଇବର ସୁରକ୍ଷା ଓ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ତଥ୍ୟ ଗୋପନୀୟତା ଦିବସ ଏବଂ ବିଶାଖାପାଟଣାରେ ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ଚତୁର୍ଥ ଟି ଟ୍ୱେଣ୍ଟି ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଭୟ ଗୃହର ମିଳିତ ଅଧିବେଶନରେ ସମ୍ବୋଧନ ସହ ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ଆସନ୍ତା ଏପ୍ରିଲ୍ ମାସ 2 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଫେବୃୟାରୀ 13 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 9 ତାରିଖରୁ ଏପ୍ରିଲ୍ 2 ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଧିବେଶନ କାଳରେ 30ଟି ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଆସନ୍ତା ମାସ ପହିଲାରେ ସଂସଦରେ 2026-27 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗତକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଏବଂ ସଂସଦର ଅଧିବେଶନକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ବୈଠକରେ ମତ ବିନିମୟ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର କାରିଅପା ପ୍ୟାରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ପିଏମ୍ ର୍ୟାଲିରେ ଉଦ୍ବୋଧନ ଦେବେ। ଚଳିତ ବର୍ଷ ଏହି ର୍ୟାଲିର ବିଷୟବସ୍ତୁ ରହିଛି ରାଷ୍ଟ୍ର ପ୍ରଥମ କର୍ତ୍ତବ୍ୟନିଷ୍ଠ ଯୁବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିବୃତ୍ତିରେ କୁହାଯାଇଛି ଏହି ର୍ୟାଲି ଭାରତୀୟ ଯୁବଗୋଷ୍ଠୀଙ୍କ ମଧ୍ୟରେ କର୍ତ୍ତବ୍ୟ ଶୃଙ୍ଖଳା ଏବଂ ଜାତୀୟତା ପ୍ରତିବଦ୍ଧତା ପ୍ରତିଫଳିତ କରୁଛି। ଏହି ଏନ୍ସିସି ପିଏମ୍ ର୍ୟାଲି ଦୀର୍ଘ ମାସେବ୍ୟାପୀ ଚାଲିଥିବା ଏନ୍ସିସି ଗଣତନ୍ତ୍ର ଦିବସ ଶିବିର 2026ର ଉଦ୍ଯାପନୀ ସମାରୋହକୁ ଚିହ୍ନିତ କରେ। ଏଥିରେ ଦେଶର ବିଭିନ୍ନ ଭାଗରୁ 898 ମହିଳା କ୍ୟାଡେଟ୍ଙ୍କ ସମେତ 2406 ଜଣ ଏନ୍ସିସି କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ। ଏହି ର୍ୟାଲିରେ 21 ବିଦେଶୀ ରାଷ୍ଟ୍ରର 207 ଯୁବ ଏବଂ ଅଧିକାରୀ ଅଂଶଗ୍ରହଣ କରିବେ। ଆଜିକାର ଏହି କାର୍ଯ୍ୟକ୍ରମରେ ଏନ୍ସିସି କ୍ୟାଡେଟ୍ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ସଂକ୍ରାନ୍ତ ଐତିହାସିକ ବୁଝାମଣା ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି। ଏହା ଉଭୟ ରାଷ୍ଟ୍ରର ନାଗରିକଙ୍କ ଜୀବନ ଧାରଣରେ ଉଲ୍ଲେଖନୀୟ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି। ଏହା ଏକ ସ୍ଥିର ସମତୁଲ ଏବଂ ନିୟମ ପର୍ଯ୍ୟବେସିତ ଆନ୍ତର୍ଜାତୀୟ ଶୃଙ୍ଖଳା ଗଠନ ଦିଗରେ ଉଭୟ ପକ୍ଷର ମିଳିତ ଆକାଂକ୍ଷିତ ବୁଝାମଣା ବୋଲି କହିଛନ୍ତି। ଭାରତ ଏବଂ ୟୁରୋପ ଏକ ସମକାଳୀନ ସ୍ୱାର୍ଥ ପାଇଁ ଯୋଗାଯୋଗରେ ନାହାନ୍ତି, ବରଂ ଉଭୟ ଗଣତନ୍ତ୍ର ବହୁବାଦ ଏବଂ ମୁକ୍ତ ବଜାର ଅର୍ଥନୀତିକୁ ବ୍ୟାପକ କରିବା ନେଇ ସହମତ ପ୍ରକାଶ କରିଛନ୍ତି। ଗତକାଲି ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର୍ ଲିୟେନ୍ଙ୍କ ପାଇଁ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ପ୍ରୀତିଭୋଜନର ଆୟୋଜନ କରାଯାଇଥିଲା। ରାଷ୍ଟ୍ରପତି କହିଛନ୍ତି ଭାରତ ୟୁରୋପୀୟ ସଂଘ ମଧ୍ୟରେ ଅର୍ଥନୈତିକ ସହଯୋଗ ହେଉଛି ପ୍ରମୁଖ ସ୍ତମ୍ଭ। ଉଭୟ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ପ୍ରତି ଅଧିକ ମନୋନିବେଶ କରି ଦୁଇ ଦେଶର ସମୃଦ୍ଧ ଏବଂ ସାମାଜିକ ପ୍ରଗତିକୁ ଆଗେଇ ନେବା ନେଇ ମତ ବିନିମୟ କରିଥିଲେ। ନୂଆଦିଲ୍ଲୀଠାରେ ଆୟୋଜିତ ପିଏମ୍ ବିଶ୍ୱକର୍ମା ହାଟ 2026କୁ 18ଟି ଦେଶର ବୈଦେଶିକ ପ୍ରତିନିଧି ସ୍ୱତନ୍ତ୍ର ପରିଦର୍ଶନ କରିଛନ୍ତି। ଆଲଜେରିଆ, ବେଲାରୁଷ, କାମେରୁନ୍, କ୍ୟୁବା, ଇକ୍ୱେଡର ଏବଂ ଇଥୋପିଆ ଆଦି ରାଷ୍ଟ୍ରର ଅତିଥିମାନଙ୍କୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ସୂଚନା ଦେଇ କହିଛନ୍ତି ଏହି ବିଦେଶୀ ପ୍ରତିନିଧିମାନେ ନିଯୁକ୍ତ ସୃଷ୍ଟି ଏବଂ ସମାବେଶୀ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଆସାମ, ରାଜସ୍ଥାନ, ପଞ୍ଜାବ ଆଦି ରାଜ୍ୟଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି। ଏହି ହାଟ ଚଳିତ ମାସ 8 ତାରିଖରୁ ଆରମ୍ଭ ହୋଇଛି। ଜଳଜୀବନ ମିଶନ ଉପରେ ଆଧାରିତ ମନ୍ତ୍ରୀସ୍ତରୀୟ ନୀତି ନିର୍ଦ୍ଧାରଣ ସ୍ତରୀୟ ଆଲୋଚନା ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ଗ୍ରାମୀଣ ପାନୀୟ ଜଳ ସେବାର ସ୍ଥାୟୀ କାର୍ଯ୍ୟକାରିତା ଏବଂ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଗ୍ରାମ ପଞ୍ଚାୟତ ଦ୍ୱାରା ଦୀର୍ଘସ୍ଥାୟୀ କାର୍ଯ୍ୟକାରିତା ଏବଂ ପରିଚାଳନା ଫ୍ରେମ୍ୱାର୍କର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ କହିଛନ୍ତି ଏ କ୍ଷେତ୍ରରେ ଦୀର୍ଘସ୍ଥାୟୀ ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଶୃଙ୍ଖଳାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଏହାର ସମ୍ପ୍ରସାରଣ ପାଇଁ ରାଜ୍ୟଗୁଡ଼ିକୁ ପାଣ୍ଠି ଯୋଗାଣ କ୍ଷେତ୍ରରେ ବୁଝାମଣା କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏହି ଆଲୋଚନା କାଳରେ ଜଳଜୀବନ ମିଶନ ଅଧୀନରେ ପାନୀୟ ଜଳ ପରିଚାଳନା ଦିଗରେ ଭାରତର ସାମ୍ବିଧାନିକ ଓ ପ୍ରଶାସନିକ ଫ୍ରେମ୍ୱାର୍କ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆକାଶବାଣୀରୁ ବିଶ୍ୱର ବିଭିନ୍ନ ଭାଗରେ ଆଜି ଆନ୍ତର୍ଜାତୀୟ ତଥ୍ୟ ଗୋପନୀୟତା ଦିବସ ପାଳନ କରାଯାଉଛି। ଡିଜିଟାଲ୍ ଯୁଗରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଏବଂ ଗୋପନୀୟତା ରକ୍ଷା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ ରହିଛି। ଏହି ଦିବସକୁ ମଧ୍ୟ ତଥ୍ୟ ସୁରକ୍ଷା ଦିବସ ରୂପେ ପାଳନ କରାଯାଏ। 2006 ୟୁରୋପ ପରିଷଦ ଦ୍ୱାରା ଏହାକୁ ସର୍ବପ୍ରଥମେ ମାନ୍ୟତା ପ୍ରଦାନ କରାଯାଇଥିଲା। ତଥ୍ୟ ଗୋପନୀୟତା ହେଉଛି ଡିଜିଟାଲ୍ ପରିଚାଳନାର ଦାୟିତ୍ୱ ସମ୍ପନ୍ନ ଦିଗରେ ଏକ ମୌଳିକ ସ୍ତମ୍ଭ। ଭାରତ ନାଗରିକଙ୍କ ତଥ୍ୟ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି। କେନ୍ଦ୍ର ସରକାର ତଥ୍ୟ ସୁରକ୍ଷା ସଂକ୍ରାନ୍ତ ଡିପିଡିପି ଆଇନ 2023 ଏବଂ ଡିପିଡିପି ନିୟମ 2025 ନିର୍ଦ୍ଧାରଣ କରିଛନ୍ତି। ଏହା ନାଗରିକ କେନ୍ଦ୍ରିକ ହୋଇ ତଥ୍ୟ ଗୋପନୀୟତା ନବସୃଜନ ଏବଂ ଜନସ୍ୱାର୍ଥ କ୍ଷେତ୍ରରେ ସମତୁଲତା ବଜାୟ ରକ୍ଷା କରିପାରିଛି। ସେହିପରି କେନ୍ଦ୍ର ସରକାର 2025-26 ବଜେଟ୍ରେ ସାଇବର ସିକ୍ୟୁରିଟି ପାଇଁ 780 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ବୟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣା ହେଉଛି ଦେଶର ବୟନ ଏବଂ ପୋଷାକ ତିଆରି କ୍ଷେତ୍ର ପାଇଁ ଏକ ରୂପାନ୍ତରିତ ବାଣିଜ୍ୟ ବୁଝାମଣା। ୟୁରୋପୀୟ ସଂଘ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ୍ ବୟନ ରପ୍ତାନୀକାରୀ ରାଷ୍ଟ୍ର। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ୟୁରୋପୀୟ ସଂଘକୁ ବୟନ ସାମଗ୍ରୀ ରପ୍ତାନୀ ପରିମାଣ ଗତ 5 ବର୍ଷ ମଧ୍ୟରେ ସକାରାତ୍ମକ ଭାବେ ବୃଦ୍ଧି ପାଇଛି। ସେହିପରି ୟୁରୋପୀୟ ସଂଘକୁ ଭାରତର ତିଆରି ପୋଷାକ ରପ୍ତାନୀ ବୃଦ୍ଧି ପାଇଛି। ସେଥିରେ ସୂତା ଲୁଗାପଟା ମଣିଷକୃତ ତନ୍ତୁଜାତୀୟ ଉତ୍ପାଦ ହସ୍ତଶିଳ୍ପ ଏବଂ ଗାଲିଚା ଅନ୍ୟତମ। ଦୁଇପକ୍ଷ ମଧ୍ୟରେ ଏହି ବୁଝାମଣା ଯୋଗୁଁ ୟୁରୋପୀୟ ବଜାରରେ ଭାରତର ବୟନ ସାମଗ୍ରୀ ବୃଦ୍ଧି ପାଇବ ଏବଂ ବିଶ୍ୱର ବିଭିନ୍ନ ପ୍ରାନ୍ତର ପାଇଁ ଉନ୍ନତ ଖାଉଟି ବଜାରକୁ ବ୍ୟାପକ କରିବା ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବ। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏନ୍ସିଡିସି ପକ୍ଷରୁ ଗତବର୍ଷ ଡିସେମ୍ବର ମାସରୁ ଆଜି ସୁଦ୍ଧା ପଶ୍ଚିମବଙ୍ଗରେ କେବଳ ନିପା ଭାଇରସ୍ରେ 2 ଜଣ ଆକ୍ରାନ୍ତ ହୋଇଥିବା ସ୍ୱଷ୍ଟୀକରଣ ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦେଶର ବିଭିନ୍ନ ଗଣମାଧ୍ୟମରେ ନିପା ଭାଇରସ୍ରେ ଆକ୍ରାନ୍ତ ଲୋକଙ୍କ ସମ୍ପର୍କରେ ଭୁଲ୍ ତଥ୍ୟମାନ ଦିଆଯାଉଥିବାରୁ ଏନେଇ ସ୍ୱଷ୍ଟୀକରଣ ପ୍ରଦାନ କରାଯାଇଛି। 2 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ଦିଗରେ ତୁରନ୍ତ ଏବଂ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଭୂତାଣୁ ଆକ୍ରାନ୍ତଙ୍କ ଦ୍ୱାରା ଯୋଗାଯୋଗରେ ଆସିଥିବା 196 ଜଣ ଲୋକଙ୍କୁ ଚିହ୍ନଟ କରାଯାଇ ତାଙ୍କର ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସେମାନଙ୍କଠାରେ ନିପା ଭାଇରସ୍ ନଥିବା ଜଣାପଡ଼ିଥିଲା। ଏପର୍ଯ୍ୟନ୍ତ ନିପା ଭାଇରସ୍ ଦ୍ୱାରା ଅଧିକ କେହି ଆକ୍ରାନ୍ତ ହୋଇନଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ସମସ୍ତ ଆବଶ୍ୟକୀୟ ଜନସ୍ୱାସ୍ଥ୍ୟ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ଆକାଶବାଣୀ ସମ୍ଭାଦସେବା ବିଭାଗ ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ବିଶେଷ ଆଲୋଚନା କାର୍ଯ୍ୟକ୍ରମ ଇସ୍ୟୁଜ୍ ବିଫୋର୍ ପାର୍ଲାମେଣ୍ଟ ଏବଂ ସଂସଦ କେ ସମକ୍ ମୁଦ୍ଦେ ପ୍ରସାରଣ କରାଯିବ। ଏଫ୍ଏମ୍ ରେନ୍ବୋ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ରାତି 9:30 ପର୍ଯ୍ୟନ୍ତ ପ୍ରଚାରିତ ହେବ। ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ବିଶାଖାପଟ୍ଟନମର ଏସିଏ ଭିଡିସିଏ ଷ୍ଟାଡିୟମ୍ଠାରେ ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ 4ର୍ଥ ଟି20 ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡ ବିପକ୍ଷରେ 3ଟିଯାକ ମ୍ୟାଚ୍ରେ ଭାରତ ଏକତରଫା ଭାବେ ବିଜୟ ହାସଲ କରିଛି। 5 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ 3-0 ଆଗୁଆ ରହିଛି। 19 ବର୍ଷର କମ୍ ପୁରୁଷବର୍ଗ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଗତକାଲି ଭାରତ ଜିମ୍ବାୱେକୁ 204 ରନ୍ରେ ପରାସ୍ତ କରି ଗ୍ରୁପ୍ 2 ପଏଣ୍ଟ ତାଲିକାରେ ଶୀର୍ଷସ୍ଥାନକୁ ଆସିଛି। ଏହା ହେଉଛି ଭାରତର ସୁପର 6 ପର୍ଯ୍ୟାୟରେ ପ୍ରଥମ ବିଜୟ। ବିହାନ ମାନହୋତ୍ରାଙ୍କ ଅପରାଜିତ ଶତକ ଏବଂ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଜ୍ଞାନ କୁଣ୍ଡୁଙ୍କ ଅର୍ଦ୍ଧଶତକ ବଳରେ ଭାରତ 8 ୱିକେଟ୍ରେ 352 ରନ୍ ସଂଗ୍ରହ କରିଥିଲା। ଏହାକୁ ପିଛା କରି ଜିମ୍ବାୱେ 37.4 ଉପରେ 148 ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତର ଅଧିନାୟକ ଆୟୁଷ ମହାତ୍ରେ 2ଟି ଛକା ଓ ଗୋଟିଏ ଚୌକା ସହ 21 ରନ୍ କରିଥିଲେ। ସେହିପରି ସୂର୍ଯ୍ୟବଂଶୀ 30ଟି ବଲ୍ରୁ 4ଟି ଛକା ଓ ଚୌକା ସହ 92 ରନ୍ ସଂଗ୍ରହ କରିଥିଲେ। ଜିମ୍ବାୱେ ପକ୍ଷରୁ ଲିରାଇ ଚିୱାଲା ସର୍ବାଧିକ 62, କିୱାନ୍ ବ୍ଲିକ୍ନଟ୍ 37 ଏବଂ ତାତେନ୍ଦା 29 ରନ୍ ସଂଗ୍ରହ କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ କରିବେ ସମ୍ବୋଧନ। ଆସନ୍ତାକାଲି ସଂସଦରେ ଉପସ୍ଥାପନ କରାଯିବ ଅର୍ଥନୈତିକ ସର୍ଭେ ରିପୋର୍ଟ। ନୂଆଦିଲ୍ଲୀର କାରିଅପା ପ୍ୟାରେଡ୍ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ପିଏମ୍ ର୍ୟାଲିରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ସାଇବର ସୁରକ୍ଷା ଓ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ତଥ୍ୟ ଗୋପନୀୟତା ଦିବସ ଏବଂ ବିଶାଖାପଟ୍ଟନମରେ ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ 4ର୍ଥ ଟି20 ମ୍ୟାଚ୍।